ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ଜନହିତ ବାଣୀ ତରଫରୁ ଆପଣ ସମସ୍ତଙ୍କୁ ସ୍ୱାଗତ। ସ୍ୱାଗତ କରୁଛୁ ଆମର ଏହି ପ୍ରଥମ ଅଧ୍ୟାୟକୁ, ଯେଉଁ ଅଧ୍ୟାୟରେ ଆପଣ ଶୁଣିବାକୁ ପାଇବେ ସଙ୍ଗୀତା ପାତ୍ର ଏବଂ ରଶ୍ମିରେଖା ବିଶ୍ୱାଳ ମ୍ୟାଡାମଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା, ଯେଉଁଥିରେ ଆପଣ ଜାଣିବେ ଯେ ସ୍କୁଲ ଗାଡି ଦ୍ୱାରା ମଳ ନିଷ୍କାସନ ହେଲା ପରେ ତାହା କିପରି ପ୍ଲାଣ୍ଟରେ ଯାଇ ପହଞ୍ଚୁଛି ଆଉ ସେଥିରୁ ପରି ପରିଚାଳନା କରାଯାଇ ଆମର ଜୈବିକ ଖତ ସୃଷ୍ଟି ହେଇପାରୁଛି। ତେବେ ଡେରି କାହିଁକି, ଆମ ସହିତ ଯୋଡି ହୁଅନ୍ତୁ।
ନମସ୍କାର।
ନମସ୍କାର,
ମୁଁ ସଙ୍ଗୀତା ପାତ୍ର, ନାକାଗାଡ଼ି ଚାଳସାହି 23 ନମ୍ବର ୱାର୍ଡରୁ ଆସିଛି। ମୁଁ ହେଉଛି ଜଣେ SDA କମିଟି ମେମ୍ବର। ମୁଁ ଆପଣଙ୍କ ପରିଚୟ ଟିକେ ମାନେ ଜାଣିବି, ମାନେ ମୋ ଶ୍ରୋତା ବନ୍ଧୁ ମାନେ ବି ଟିକେ ଜାଣିବେ।
ସମସ୍ତ ଶ୍ରୋତା ବନ୍ଧୁଙ୍କୁ ନମସ୍କାର। ମୋ ନାଁ ରଶ୍ମିରେଖା ବିଶ୍ୱାଳ। ମୁଁ ଓଡ଼ିଶା ଗଭର୍ଣ୍ଣମେଣ୍ଟର ହାଉସିଂ ଆଉ ଅର୍ବାନ୍ ଡେଭଲପମେଣ୍ଟ ଡିପାର୍ଟମେଣ୍ଟରେ ଗୋଟେ ପ୍ରୋଗ୍ରାମ ଚାଲିଛି, ସେପ୍ଟେଜ ମ୍ୟାନେଜମେଣ୍ଟ ବା ଯାହାକୁ ଆମେ କହୁଛେ ମଳ ପରିଚାଳନା, ତ ସେଇଠି ମୁଁ କାମ କରୁଛି।
ମ୍ୟାଡାମ୍, ମୋର ଗୋଟେ କ୍ୱେଶ୍ଚିନ୍ ଅଛି ଯେ ଆମେ ଶୌଚାଳୟ ବ୍ୟବହାର କରୁଛୁ, ଶୌଚାଳୟ ବ୍ୟବହାର କରିବା ସହିତ ଆମ ବସ୍ତିରେ କିଛି ମାନେ ଅଧିକାଂଶ ଲୋକ ଶୌଚାଳୟ ତିଆରି କରିଛନ୍ତି, ତା ସହିତ ଯୋଉ ଆମର ସ୍ୱରେଜ ଲାଇନକୁ କନେକ୍ସନ୍ ଦେଇଛନ୍ତି। ତ ସ୍ୱରେଜ ଲାଇନକୁ ଯେତେବେଳେ କନେକ୍ସନ୍ ଦେଇଛନ୍ତି, ଆମ ଟାଙ୍କି ଆମେ ଯେତେବେଳେ ଫୁଲ୍ ହେଇଯାଉଛି, ଆମେ ଗୋଟେ ସେସଫୁଲ୍ ଗାଡ଼ି ଡାକିକି ଆମେ ତାକୁ ଖାଲି କରୁଛୁ। ଯଦି ଖାଲି କରୁଛୁ, ସେ ଗାଡ଼ି ନେଇକି ମଳଟାକୁ କେଉଁଠି ପକାଉଛି ବା ନିଷ୍କାସନ କରୁଛି, ଆମେ ଟିକେ ସେଟାକୁ ଜାଣିବାକୁ ଚାହୁଁଛୁ।
ଏଇ ବାବଦରେ ମୁଁ 2ଟା ଜିନିଷ କହିବି, ଯେଉଁଟା ଆପଣ କହିଲେ କି ମଳ ଆମର ସେପ୍ଟିକ୍ ଟ୍ୟାଙ୍କରେ ରହୁଛି, ସେସଫୁଲ୍ ଟାଙ୍କି ଖାଲି କରୁଛି। ତା ପୂର୍ବରୁ ବି ଗୋଟେ ବହୁତ ବଡ଼ ସମସ୍ୟା ରହୁଛି ଯେ କି ଆମେ ସେପ୍ଟିକ୍ ଟ୍ୟାଙ୍କ ବହୁତ ଜାଗାରେ ଦେଖୁଛୁ କମ୍ୟୁନିଟିରେ, କି ସେପ୍ଟିକ୍ ଟ୍ୟାଙ୍କ କରୁନୁ କି ଆମେ ସ୍ୱରେଜ ଲାଇନ ନଉନୁ, ତ ଯେଉଁଟାକି ଆମର ଡ୍ରେନ୍ରେ ବହୁତ ଟାଇମ୍ରେ ଆମେ ଛାଡ଼ି ଦେଉଛୁ, ଯେଉଁଟାକି ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଆପଣ ସେଇଟାକୁ ଆଗ ଜଗନ୍ତୁ। ଆଉ ଆପଣ ଯେଉଁ କହିଲେ କି ସେସଫୁଲ୍ ଗାଡ଼ି ମଳ ନେଲା ପରେ କ'ଣ କରୁଛି, ଜେନେରାଲି ଆମେ ଦେଖେ ଯେ ସେସଫୁଲ୍ ଗାଡ଼ି ଦ୍ୱାରା କ୍ଲିନିଂ ଆଗରୁ ହେଉନଥିଲା, ବହୁତ ଲୋକ ମାନୁଆଲି ଲୋକଙ୍କୁ ଲଗେଇକି କରୁଥିଲେ, ଯେଉଁଟାକି ବହୁତ ଇଲିଗାଲ। ଆଉ ଆପଣମାନଙ୍କୁ ବି ସେଇଟା ଗୋଟେ ଆୱେର୍ନେସ୍ କମ୍ୟୁନିଟି କରାଇବା କଥା, ଯେଉଁ ଯେବେ ବି ଆପଣ ସେଇଟା ଦେଖିବେ ସେଇଟାର ବିରୋଧ କରିବେ। ଆଉ ସେସଫୁଲ୍ ଟାଙ୍କି ନେଲା ପରେ କ'ଣ କରନ୍ତି ନା, ସେମାନେ ଇଦର କେଉଁ ଗୋଟେ ମାନେ ଆପଣଙ୍କର ଡ୍ରେନ୍ ହଉ ବା କେଉଁ ପାଣି ଜାଗା ଆପଣଙ୍କର ଦେଖିଥିବେ, ଆମର ଭୁବନେଶ୍ୱରରେ ଦୟା ନଦୀରେ ବହୁତ ସମୟରେ ପକାଇ ଦିଅନ୍ତି ବା ଓପନ୍ ଜାଗାରେ ପକାଇ ଦିଅନ୍ତି, ଯେଉଁଥିପାଇଁ କି ଆମର ବହୁତ ଗୁଡ଼ିଏ ସ୍ୱାସ୍ଥ୍ୟ ରିଲେଟେଡ୍ ସମସ୍ୟା ହୁଏ, ଆମର ପରିବେଶର ପ୍ରଦୂଷଣ ହୁଏ। କିନ୍ତୁ ଏଇ ବାବଦରେ ଓଡ଼ିଶା ସରକାର ଗୋଟେ ପ୍ରୋଗ୍ରାମ କରିଛନ୍ତି, ସେପ୍ଟେଜ୍ ମ୍ୟାନେଜମେଣ୍ଟ, ଯାହାକୁ ଆମେ କହୁଛେ ମଳ ପରିଚାଳନା କାର୍ଯ୍ୟକ୍ରମ। ସେଇ ଅନ୍ତର୍ଗତ ଆମର 115ଟା ଯେଉଁ ସିଟି ଅଛି ଓଡ଼ିଶାରେ, 15ଟା ସହରରେ, ସବୁ ସହରରେ ଗୋଟେ ଗୋଟେ ମଳ ପରିଚାଳନା ଟ୍ରିଟମେଣ୍ଟ ପ୍ଲାଣ୍ଟ ରହିବ। ତ ସେ ଟ୍ରିଟମେଣ୍ଟ ପ୍ଲାଣ୍ଟରେ କ'ଣ ହବ ନା, ଯେଉଁ ସେସଫୁଲ୍ ଟ୍ରକ୍ ଆପଣଙ୍କର କ୍ଲିନ୍ କରିକି ନେଉଛି ଆପଣଙ୍କ ସେପ୍ଟିକ୍ ଟ୍ୟାଙ୍କରୁ, ସେଠି ନାଇକି ସେମାନେ ସେ ମଳଟାକୁ ଡିସ୍ପୋଜ୍ କରିବେ। କଲା ପରେ ତାର ଗୋଟେ ଟେକ୍ନିକାଲ ପଦ୍ଧତି ଅଛି, ତା ଦ୍ୱାରା ସେଠି ମଳଟା ସଲିଡ୍ ମଳରେ, ଆପଣମାନଙ୍କୁ ମୁଁ ଏଇଟା ବି କହିବାକୁ ଚାହୁଁଛି, 2ଟା ପାର୍ଟ ଥାଏ, ଗୋଟେ କଠିନ ଆଉ ଗୋଟେ ତରଳ। ତ ସେଇ ପ୍ଲାଣ୍ଟରେ ସେ କଠିନ ଆଉ ତରଳଟା ଅଲଗା ଅଲଗା ହେଇକି, ତରଳଟା ଅଲଗା ମାଧ୍ୟମରେ ଗୋଟେ ଟେକ୍ନିକାଲ ମାଧ୍ୟମରେ ଟ୍ରିଟମେଣ୍ଟ ହୁଏ, ଆଉ କଠିନ ପଦାର୍ଥଟା ଗୋଟେ ଅଲଗା ମାଧ୍ୟମରେ ଟ୍ରିଟମେଣ୍ଟ ହୁଏ। ଆଉ ତାପରେ ଯେତେବେଳେ ସେଥିରୁ ପାଣିଟା, ଟ୍ରିଟେଡ୍ ପାଣିଟା ସେ ପ୍ଲାଣ୍ଟରେ ଆମର ୟୁଜ୍ ହେଇଯାଏ, ଆଉ ବାକି ଯୋଉ ଖତ ରହିଲା ସେଟାକୁ ଆମର ରିୟୁଜ୍ ହୁଏ।
ମ୍ୟାମ୍, ଏହା ଅତି ଉପକାରୀ ମାନେ ଉପଦେଶ ଦେଲେ, ତ ଉପଦେଶ ତ ନୁହେଁ, ଏଇଟା ଗୋଟେ ସଜେସନ୍ ଦେଲେ, ଆମେ ବସ୍ତିରେ କାମ କରିବୁ ଏଇ ଉପରେ। ମୁଁ ଶ୍ରୋତା ବନ୍ଧୁମାନଙ୍କୁ ବି ଅନୁରୋଧ କରିବି, ମ୍ୟାଡ଼ାମ୍ ଯାହା କହିଲେ ସେଇ ଅନୁସାରେ ଆମେ ଆମର ଟାଙ୍କିକୁ ମାନେ ଆମ ପରିବେଶକୁ ଆମେ ସୁରକ୍ଷିତ ରଖିବା, ସମସ୍ତଙ୍କୁ ଏଇ ସୂଚନାଟା ମଧ୍ୟ ଆମେ ଯୋଗାଇ ଦେବା।
ଧନ୍ୟବାଦ। ପ୍ରିୟ ଶ୍ରୋତା ବନ୍ଧୁ, ଯଦି ଆପଣଙ୍କ ଏରିଆରେ ମଳ ପରିଚାଳନାକୁ ନେଇ କୌଣସି ପ୍ରକାର ସମସ୍ୟା ଦେଖାଦେଉଛି, କିମ୍ବା ଆପଣଙ୍କର ସେସଫୁଲ୍ ଗାଡ଼ି ଦ୍ୱାରା ମଳ ସଫା ହେଲା ପରେ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଯାଉନାହିଁ କି ବାହାରେ ପଡୁଛି, ଯଦି ଆପଣଙ୍କ ଭିତରେ କିଛି ପ୍ରଶ୍ନ ଥାଏ ତେବେ ଜନହିତ ବାଣୀରେ ଆପଣମାନେ କହିପାରିବେ। ଧନ୍ୟବାଦ।